ଚୁଲି ଗୁଟେ ହେଲେ ଲାଗୁଥିସି କେଡ଼େ ମଜା। ହେ ପଖାଲ ଭାତରେ ଉଲି ଗୁଟେ ହେଲେ ଲାଗୁଥିସି କେଡ଼େ ମଜା। ତୋର ଲୁଭ୍ଲୁ ଭାନି ଚାଖି ଯେନ୍ତା ତୋର ଲୁଭ୍ଲୁ ଭାନି ଚାଖି ଯେନ୍ତା
ତମେ ଅବୁଝା ହେ ସୋଗ କେନ୍ତା ଧନ ମାଲି ମୋର ସୁନ୍ଦରା ରାଜା।
ରେ ଉଲି ଗୁଟେ ହେଲେ ଲାଗୁଥିସି କେଡ଼େ ମଜା। ସମନା ମାସ ଖାଇମା କରିବ ତର ହେ ମିର୍ଚ ଚିଟକି କରି ଦହି ଗୁଲି ଗୁଲି ପିମା ତୁରାନିଥିର ସାଙ୍ଗେ ଝିମି ଝିମି ଝୁରି ଭଜା ଆହା ବଢ଼ି ଦେଶି ତାର ମଜା।
ଗରମ ଦିନେ ଲାଗେ ଥଣ୍ଡା ଥଣ୍ଡା ପୁରା ମନକେ କରି ଦେଶି ତାଜା।
ହେ ଓଡ଼ିଆ 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 ଲୁକର କୁଡ଼ିଆ ଘରେ ତମ କେ ତାର କହର ହୋ ପଖାଲ ଆମର ଅସଲ ଦର ବଖାଏ ସୁତିନି ପହର ଥରେ ଖାଇ ଦେଲେ ପେଟ ପୁରା କିଛି ନାଇଁ ଲାଗେ ଆରୁ ନୁରା।
ସାଙ୍ଗେ ଆଲୁ ବାଏ ଗନ ଭର୍ତ୍ତା ପାତଲ ଘଣ୍ଟା ପୁଡ଼ା ବରି ଚୁରା
ହେ ଖରା ଦିନେ ଆଉ ନାଇଁ ବାରେ ଝାଉ ଦିଟା ଲାଗେ ଜବର। ହେ ପଖାଲ ପଖାଲ ପଖାଲର ମହିମା ଜାଣିଛେ ଦୁନିଆ ବୁଝିଛେ ସାରା ସଂସାର। ହେ କା ଧନୀ କାଏ ଗରିବ ଦେଖ ତ ପାଇଛେ ଶଙ୍କର ଆଦର। ଯେତେ ହେଉଥିସି ଖଟା ବାସି ସେତେ ଲାଗୁଥିସି ମିଠା ବେଶୀ।
କିଏ ହେ ପାକ ହୋଇ ତାର ସରି ଯିଏ ଖାଇଛେ ଯାଇଛେ ରସି।
ହେ ଚୈତ ମାସନୁ ବୈଶାଖ ଜ୍ୟେଷ୍ଠ କେ ଖାଏ ତ ଭିତରେ ସାର। କେଡ଼େ ମଜା। ହେ ପଖାଲ ଦିବସ ମନା ମାସ ଖାଇମା କରିବ ତ।